ଆଜ୍ଞା ନମସ୍କାର, ମୋ ନାଁ ସବିତାରାଣୀ ଭିତ୍ରିଆ, ମୋର ଗ୍ରାମ ତମ୍ବାହାରା। ମୁଁ ମା ଗାୟତ୍ରୀ ଏସଏଚଜି ର ଜଣେ ସଦସ୍ୟ। ମୁଁ ମୋ ଉପବନ ବାଣୀର ଜଣେ ନିୟମିତ ଶ୍ରୋତା। ଗତ ସପ୍ତାହରେ ପ୍ରସାରିତ ହୋଇଥିବା ପୋଇ ଚାଷ ସମ୍ପର୍କିତ ସ୍ୱର ବାର୍ତ୍ତା ଶୁଣିବାକୁ ପାଇଥିଲି। ଏହି ବାର୍ତ୍ତାଟି ମୋତେ ଖୁବ୍ ଭଲ ଲାଗିଥିଲା। ଜୈବିକ ଉପାୟରେ ଏହି ପୋଷଣ ଯୁକ୍ତ ଚାଷଟି ସ୍ୱାଗତ ଯୋଗ୍ୟ। ସମସ୍ତେ ଏହି ଜୈବିକ ଉପାୟରେ ଚାଷ କଲେ ଏହା ସ୍ୱାସ୍ଥ୍ୟ ପାଇଁ ଖୁବ୍ ଭଲ ବୋଲି ପ୍ରସାରଣରୁ ଜାଣିଲି। ସମସ୍ତେ ମା ମାନେ ଯଦି ଏହି ଜୈବିକ ଉପାୟଟିକୁ ମାନି ଚଳନ୍ତି, ନିଶ୍ଚିତ ଭାବରେ ସମସ୍ତଙ୍କର ଉପକାର ହେବ। ଆଗକୁ ଏହିଭଳି ଉପାଦେୟ ସ୍ୱରବାର୍ତ୍ତା ପ୍ରସାରଣ କଲେ ଖୁବ୍ ଭଲ ହୁଅନ୍ତା। ଏଥିପାଇଁ ଆମ ମା ଗାୟତ୍ରୀ ସ୍ୱୟଂ ସହାୟକ ଗୋଷ୍ଠୀ ତରଫରୁ ମୋ ଉପବନ ବାଣୀକୁ ଅଶେଷ ଅଶେଷ ଧନ୍ୟବାଦ।